ସେ ପାପ ପୁଣ୍ୟର କରୁଛି ବିଚାର ସେ ପାପ ପୁଣ୍ୟର ଉଡ଼େଇ ନ୍ୟାୟର ଧ୍ୱଜା ହାକିମର ନା ଜଗା ହାକିମର ନା ଜଗା କଚେରୀର ନା ବଡ଼ ଦେଉଳ ହାକିମର ନା ଜଗା ହାକିମର ନା ଜଗା ଓକିଲ ଦେବାକୁ ପଡ଼େ ନାହିଁ ତାକୁ ନିଜେ ସେ ପ୍ରତ୍ୟକ୍ଷ ଦର୍ଶୀ ତା ଅଦାଲତରେ ଗୁହାରି କରିଲେ ଦରକାର ନାହିଁ ସାକ୍ଷୀ ଓକିଲ ଦେବାକୁ ପଡ଼େ ନାହିଁ ତାକୁ ନିଜେ ସେ ପ୍ରତ୍ୟକ୍ଷ ଦର୍ଶୀ ବିନା ତାରିଖରେ କରେ ସେ ଶୁଣାଣି ବିନା ତାରିଖରେ କରେ ସେ ଶୁଣାଣି ସଭିଙ୍କ ପାଇଁ ମହଙ୍ଗା ହାକିମର ନା ଜଗା ହାକିମର ନା ଜଗା କଚେରୀର ନା ବଡ଼ ଦେଉଳ ହାକିମର ନା ଜଗା ଆମ ହାକିମର ନା ଜଗା ବାହୁବଳ ଜମା କାମ କରେ ନାହିଁ ଲୋଡ଼ା ନାହିଁ ଧନ ବଳ ଧର୍ମ ବଳ ଏକା ହୋଇଥାଏ ସଖା ଥାଏ ଯଦି ପୁଣ୍ୟ ଫଳ ଡେରି ହେଉ ପଛେ ବିଚାର ତାହାର ସଦା ହାକିମର ନା ଜଗା ହାକିମର ନା ଜଗା କଚେରୀର ନା ବଡ଼ ଦେଉଳ କଚେରୀର ନା ବଡ଼ ଦେଉଳ ହାକିମର ନା ଜଗା ହାକିମର ନା ଜଗା କରୁଛି ବିଚାର ସେ ପାପ ପୁଣ୍ୟର କରୁଛି ବିଚାର ସେ ପାପ ପୁଣ୍ୟର ଉଡ଼େଇ ନ୍ୟାୟର ଧ୍ୱଜା ହାକିମର ନା ଜଗା ହାକିମର ନା ଜଗା କଚେରୀର ନା ବଡ଼ ଦେଉଳ କଚେରୀର ନା ବଡ଼ ଦେଉଳ ହାକିମର ନା ଜଗା ହାକିମର ନା ଜଗା ହାକିମର ନା ଜଗା।